આકાશવાણી ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତର ମହାନ ବ୍ୟକ୍ତିତ୍ୱମାନେ ମାନବ ସଂସ୍କୃତିର ବିକାଶରେ ଅମୂଲ୍ୟ ଅବଦାନ ପ୍ରଦାନ କରିଛନ୍ତି, କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ନବସୃଜନ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଉତ୍କ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ CMS-03। ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ 4.0କୁ ଆଜି ନୂଆଦିଲ୍ଲୀରେ ଶୁଭାରମ୍ଭ କରିବେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ। ଏବଂ ICC ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ 2025 ଟାଇଟଲ୍ ହାସଲ କଲା ଭାରତ। ଉତ୍ତରାଖଣ୍ଡକୁ ତିନିଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ପ୍ରଥମ ଦିନରେ ଡେରାଡୁନ୍ ଏବଂ ହରିଦ୍ୱାରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ହରିଦ୍ୱାରସ୍ଥିତ ପତଞ୍ଜଳି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଭାରତର ମହାନ ବ୍ୟକ୍ତିମାନେ ମାନବ ସଂସ୍କୃତିର ବିକାଶରେ ଅମୂଲ୍ୟ ଅବଦାନ ପ୍ରଦାନ କରିଛନ୍ତି। ମହର୍ଷି ପତଞ୍ଜଳି ଯୋଗ ମାଧ୍ୟମରେ ମନକୁ, ବ୍ୟାକରଣ ମାଧ୍ୟମରେ ବାଣୀକୁ ଏବଂ ଆୟୁର୍ବେଦ ମାଧ୍ୟମରେ ଶରୀରରୁ ଅଶୁଦ୍ଧତାକୁ ଦୂର କରିଛନ୍ତି।
ଇସ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ମହର୍ଷି ପତଞ୍ଜଳି କି ମହତୀ ପରମ୍ପରା କୋ ଆଜ କେ ସମାଜ କେ ଲିଏ ସୁଲଭ କରାୟା ଯା ରହା ହେ। ଯୋଗ ଏବଂ ଆୟୁର୍ବେଦ କେ ପ୍ରଚାର ପ୍ରସାର ମେ ଇସ୍ ଯୋଗଦାନ କି ମେ ସରାହନା କରତି ହୁଁ। ମୁଝେ ବତାୟା ଗିଆ ହେ କି ଇସ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଯୋଗ ପଦ୍ଧତି, ଆୟୁର୍ବେଦ ଏବଂ ପ୍ରାକୃତିକ ଚିକିତ୍ସା କେ କ୍ଷେତ୍ର ମେ ଶିକ୍ଷା ଏବଂ ଅନୁସନ୍ଧାନ କୋ ଆଗେ ବଢାୟା ଯା ରହା ହେ।
ରାଷ୍ଟ୍ରପତି ମୁର୍ମୁ ଡେରାଡୁନ୍ର ରାଜପୁର ରୋଡ଼ରେ ନବନିର୍ମିତ ଫୁଟ୍ ଓଭରବ୍ରିଜ୍ ଏବଂ ରାଷ୍ଟ୍ରପତି ନିକେତନର ଘୋଡ଼ାଚଢ଼ା କ୍ରୀଡ଼ାଭୂମିକୁ ଉଦ୍ଘାଟନ କରିଛନ୍ତି। 105 ଫୁଟ୍ ଲମ୍ବ ଓଭରବ୍ରିଜ୍ ରାଷ୍ଟ୍ରପତି ନିକେତନ ଏବଂ ନିର୍ମାଣାଧୀନ ରାଷ୍ଟ୍ରପତି ଉଦ୍ୟାନ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିଛି। ପାରମ୍ପରିକ ସ୍ଥାପତ୍ୟରେ ଏହି ସେତୁ ନିର୍ମାଣ କରାଯାଇଛି। ରାଷ୍ଟ୍ରପତି ନିକେତନରେ ଆୟୋଜିତ ଆନ୍ତର୍ଜାତିକ ସାହିତ୍ୟ, ସଂସ୍କୃତି ଏବଂ କଳା ମହୋତ୍ସବରେ ଅଂଶଗ୍ରହଣକାରୀଙ୍କ ସହ ରାଷ୍ଟ୍ରପତି ଭାବ ବିନିମୟ କରିଛନ୍ତି। ଉତ୍ତରାଖଣ୍ଡ ରାଜ୍ୟର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଡେରାଡୁନ୍ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ରାଷ୍ଟ୍ରପତି ଆଜି ସମ୍ବୋଧନ କରିବେ। ନୈନିତାଲ ରାଜଭବନ ପ୍ରତିଷ୍ଠାର 125ତମ ବାର୍ଷିକୀ ପାଳନ ସମାରୋହରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କୁମାୟୁରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଆସନ୍ତାକାଲି ରାଷ୍ଟ୍ରପତି ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ନବସୃଜନ ସମ୍ମିଳନୀ ESTIC-2025 ଉଦ୍ଘାଟନ କରିବେ। ଏହି ଅବସରରେ ସମାବେଶକୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶରେ ଗବେଷଣା ଏବଂ ବିକାଶ ଇକୋସିଷ୍ଟମକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ 1,00,000 କୋଟି ଟଙ୍କାର ଗବେଷଣା, ବିକାଶ ଓ ନବସୃଜନ RDI ଯୋଜନା ପାଣ୍ଠିର ଶୁଭାରମ୍ଭ କରିବେ। ଦେଶରେ ଘରୋଇ କ୍ଷେତ୍ର ପରିଚାଳିତ ଗବେଷଣା ଏବଂ ବିକାଶ ଇକୋସିଷ୍ଟମକୁ ଏହା ସହଯୋଗ ପ୍ରଦାନ କରିବ। ତିନିଦିନିଆ ଏହି ସମ୍ମିଳନୀରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ, ଶିଳ୍ପ ପ୍ରତିନିଧିଙ୍କ ସମେତ 3,000ରୁ ଅଧିକ ବ୍ୟକ୍ତିବିଶେଷ ଯୋଗଦେବେ। ସେମାନଙ୍କ ମଧ୍ୟରେ ପ୍ରଖ୍ୟାତ ବୈଜ୍ଞାନିକ, ନୋବେଲ ପୁରସ୍କାର ବିଜେତା, ନବସୃଜନକାରୀ ଏବଂ ନୀତି ନିର୍ଦ୍ଧାରକ ଅନ୍ତର୍ଭୁକ୍ତ। ବିଭିନ୍ନ ପ୍ରସଙ୍ଗ ଆଧାରିତ 11ଟି ପ୍ରମୁଖ କ୍ଷେତ୍ର ଉପରେ ଏହି ସମ୍ମିଳନୀ ଅବସରରେ ମତ ବିନିମୟ ହେବାର ଆଶା କରାଯାଉଛି। ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ଏ କ୍ଷେତ୍ରରେ କାର୍ଯ୍ୟରତ ଗବେଷକ, ଶିଳ୍ପକ୍ଷେତ୍ର ଏବଂ ଯୁବ ଉଦ୍ଭାବକଙ୍କ ମଧ୍ୟରେ ସମନ୍ୱୟ ପ୍ରଦାନ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜିଠାରୁ ଦୁଇଦିନିଆ କେରଳ ଗସ୍ତରେ ଯାଇ ଥିରୁବନନ୍ତପୁରମ୍ଠାରେ ପହଞ୍ଚବେ। ଦାୟିତ୍ୱ ଗ୍ରହଣ କରିବା ପରେ ଉପରାଷ୍ଟ୍ରପତିଙ୍କର ଏହା ପ୍ରଥମ କେରଳ ଗସ୍ତ। ଏହି ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ କୋଲ୍ଲାମସ୍ଥିତ ଫତିମା ମାତା ନ୍ୟାସନାଲ୍ କଲେଜର ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। କୋଲ୍ଲାମଠାରେ ଭାରତୀୟ କତାରପ୍ତାନୀ ସଂଘର ସଦସ୍ୟମାନଙ୍କ ସହ ଉପରାଷ୍ଟ୍ରପତି ମତ ବିନିମୟ କରିବେ। ଥିରୁବନନ୍ତପୁରମ୍ସ୍ଥିତ ଶ୍ରୀ ଚିତ୍ରା ତିରୁନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ମେଡିକାଲ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପ୍ରତିଷ୍ଠାନକୁ ଆସନ୍ତାକାଲି ଉପରାଷ୍ଟ୍ରପତି ପରିଦର୍ଶନ କରିବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜସ୍ଥାନର ଫେଲୋଡି ଜିଲ୍ଲା ଅନ୍ତର୍ଗତ ମାଥୋଡ଼ା ପୁଲିସ୍ ଷ୍ଟେସନ୍ ଅଞ୍ଚଳରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 15 ଜଣଙ୍କର ମୃତ୍ୟୁ ହୋଇଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ମାଲବୋଝେଇ ଟ୍ରକ୍କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତଙ୍କୁ ଯୋଧପୁର ହସ୍କିଟାଲକୁ ସ୍ଥାନାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଦେଶର ସବୁଠାରୁ ଭାରି ଯୋଗାଯୋଗ ଉପଗ୍ରହ CMS-03 GSAT-7R ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ପକ୍ଷରୁ ଗତ ସନ୍ଧ୍ୟାରେ ଏହା ଉତ୍କ୍ଷେପିତ ହୋଇଛି। ନୌସେନା ପାଇଁ ସବୁଠାରୁ ଉନ୍ନତ ଯୋଗାଯୋଗ ଏହି ଉପଗ୍ରହକୁ LV-M3-M5 ରକେଟ୍ ଯୋଗେ ଉତ୍କ୍ଷେପଣ କରାଯାଇଥିଲା। ସଫଳତାର ସହ ନିର୍ଦ୍ଧାରିତ କକ୍ଷପଥରେ ଏହା ଅବସ୍ଥାପିତ ହୋଇଥିବା ଜଣାପଡ଼ିଛି। ଉପଗ୍ରହକୁ ଜିଓ ସିଙ୍କ୍ରୋନାନ୍ସ ଟ୍ରାନ୍ସଫର ଅର୍ବିଟ୍ରେ ପୃଥକୀକରଣ କରାଯାଇଛି। ପ୍ରାୟ 4,400 କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଉପଗ୍ରହ ଭାରତ ଏବଂ ନିକଟବର୍ତ୍ତୀ ସମୁଦ୍ର ଅଞ୍ଚଳରେ ବହୁମୁଖୀ ଯୋଗାଯୋଗ ସେବା ପ୍ରଦାନ କରିବ। ନାଗରିକ ଏବଂ ରଣନୈତିକ ବ୍ୟବହାର ପାଇଁ ଏହି ଉପଗ୍ରହ ସୁରକ୍ଷିତ ତଥ୍ୟ, ଦୃଶ୍ୟ ଓ ଶ୍ରାବ୍ୟ ଯୋଗାଯୋଗକୁ ବୃଦ୍ଧି କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନକୁ ଅଭିନନ୍ଦନ ଜଣାଇଛନ୍ତି। ଭାରତର ମହାକାଶ କ୍ଷେତ୍ର ଉତ୍କୃଷ୍ଟତା ଏବଂ ନବସୃଜନକୁ ପ୍ରମାଣିତ କରିଛି ବୋଲି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ସଫଳତା ପାଇଁ ଇସ୍ରୋକୁ ପ୍ରଶଂସା କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଗତ ପହିଲାରୁ ଲାଗୁ ହୋଇଥିବା ବ୍ୟାଙ୍କିଙ୍ଗ୍ ସଂଶୋଧନ ଆଇନ 2025 ଉପରେ ଆଲୋଚନାର ପ୍ରଚାର କରାଯିବ। ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ଆଣ୍ଡ ଫାଇନାନ୍ସର ଆଞ୍ଚଳିକ ମୁଖ୍ୟ ତଥା ପୂର୍ବତନ ବରିଷ୍ଠ ବ୍ୟାଙ୍କିଙ୍ଗ୍ ବୃତ୍ତିଗତ ପ୍ରଫେସର ଡକ୍ଟର ନରିନ୍ଦର କୁମାର ଭାସିନ୍ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 02317-1111-7, 2331-4441, 2371-7106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ ଚତୁର୍ଥ ପର୍ଯ୍ୟାୟ ଅନ୍ତର୍ଗତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଯୋଗଦେବେ। କାର୍ମିକ ଜନ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ 2000 ଅଧିକ ସହରରେ ଆଉଟ୍ରିଚ୍ ପଦ୍ଧତି ମାଧ୍ୟମରେ 2 କୋଟିରୁ ଅଧିକ ପେନ୍ସନ୍ଭୋଗୀଙ୍କ ପାଖରେ ପହଞ୍ଚବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ନୂଆଦିଲ୍ଲୀରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମନ୍ତ୍ରଣାଳୟ କହିଛି ପ୍ରଯୁକ୍ତି ବିଦ୍ୟା ବ୍ୟବହାର ମାଧ୍ୟମରେ ମୁଖ ଆଧାରିତ ଚିହ୍ନଟ ପ୍ରକ୍ରିୟାକୁ ଏହି ଅଭିଯାନ ଗୁରୁତ୍ୱ ପ୍ରଦାନ କରିବ। ବାୟୋମେଟ୍ରିକ୍ ପ୍ରକ୍ରିୟା ବିନା ସୁବିଧାଜନକ ଭାବରେ ପେନ୍ସନ୍ଭୋଗୀଙ୍କୁ ଜୀବନ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଏହି ଅଭିଯାନ ସହଯୋଗ ପ୍ରଦାନ କରିବ। ବିଭିନ୍ନ ଜାତୀୟକରଣ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ, ରେଳବାଇ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ସଂଘ, ଏନ୍ଆଇସି, ୟୁଆଇଡିଏଆଇ ଆଦି ପ୍ରମୁଖ ଅଂଶୀଦାର ଏହି ଅଭିଯାନରେ ସାମିଲ ହେବେ। ଭାରତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ 2025 ଟାଇଟଲ୍ ହାସଲ କରିଛି। ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍ଠାରେ ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 52 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 50 ଓଭର୍ରେ ଭାରତ 7 ୱିକେଟ୍ ବିନିମୟରେ 298 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଶେଫାଳି ବର୍ମା ଏବଂ ଦୀପ୍ତି ଶର୍ମା ଅର୍ଦ୍ଧଶତକ ହାସଲ କରିଥିଲେ। 299 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ସମସ୍ତ ୱିକେଟ୍ ହରାଇ 246 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଲୌରା ଓଲଭାର୍ଟଟ୍ ଶତକ ହାସଲ କରିଥିଲେ। ଭାରତ ପ୍ରଥମ ଥର ପାଇଁ ଏହି ଟାଇଟଲ୍ ହାସଲ କରିଛି। ପୂର୍ବରୁ 4 ଥର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ ମଧ୍ୟ ଭାରତ ଟାଇଟଲ୍ ହାସଲ କରିପାରିନଥିଲା। ଶେଫାଳି ବର୍ମାଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଏବଂ ଦୀପ୍ତି ଶର୍ମାଙ୍କୁ ପ୍ଲେୟାର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚନା କରାଯାଇଛି। ଏହି ବିଜୟ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ସମେତ ବହୁ ବିଶିଷ୍ଟ ନେତା, ପୂର୍ବତନ କ୍ରିକେଟ୍ ଖେଳାଳି ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତର ମହାନ ବ୍ୟକ୍ତିତ୍ୱମାନେ ମାନବ ସଂସ୍କୃତିର ବିକାଶରେ ଅମୂଲ୍ୟ ଅବଦାନ ପ୍ରଦାନ କରିଛନ୍ତି, କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀର ଭାରତମଣ୍ଡପମ୍ଠାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ନବସୃଜନ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଉତ୍କ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ CMS-03। ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ 4.0କୁ ଆଜି ନୂଆଦିଲ୍ଲୀରେ ଶୁଭାରମ୍ଭ କରିବେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଏବଂ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ 2025 ଟାଇଟଲ୍ ହାସଲ କଲା ଭାରତ। ସମ୍ବାଦ ଶେଷ କଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।